ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজির এই শুভ অবসরের আমার সৃষ্টিকর্তা তথা উদ্ধারকর্তা প্রভু যীশুখ্রিস্ট বহুমূল্য নামে শুভেচ্ছা জনাই আজির এই পথ প্রদর্শিকা কার্যক্রমের অংশ হওয়া নিমন্ত আপনার স্বাগত করে। আপনার আপনার বহুমূল্য সময় দিয়ে আমি বিশেষ ধন্যবাদী। কেবল সেটি নুহে, আপনার হৃদয়স্পর্শী সাক্ষ্য নিমন্ত বিশেষ ধন্যবাদ। ପ୍ରଭୁ ଯୀଶୁଜୀ ଆପଣଙ୍କର ଜୀବନରେ ଆଶୀର୍ବାଦ କରିଛନ୍ତି ଆଉ ସେ ଆପଣଙ୍କୁ ସୁସ୍ଥତା ଦେଇଅଛନ୍ତି, ତାହା ଜାଣି ମଧ୍ୟ ଆମେ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। ଆସନ୍ତାଳେ ଏହି ସୁଯୋଗରେ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ତାଙ୍କର ସ୍ୱର ଶୁଣିବା ପାଇଁ ଚେଷ୍ଟା କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ଧନ୍ୟବାଦ କରୁଅଛୁ ତୁମର ଆଶୀର୍ବାଦ ପାଇଁ, ତୁମର ସୁରକ୍ଷା ପାଇଁ। ହଁ ପ୍ରଭୁ, ଜଗତର ସମସ୍ତ ବ୍ୟସ୍ତତା ମଧ୍ୟରୁ ତୁମେମାନଙ୍କୁ କଢ଼ାଇ ଆଣିଛ କିଛି ସମୟ ଧରି ତୁମର ବାକ୍ୟ ମଧ୍ୟ ଦେଇ ତୁମର ସ୍ୱର ଶୁଣିବା ପାଇଁ। ପ୍ରଭୁ, ତୁମେମାନଙ୍କୁ ଏକ ସରଳ ହୃଦୟ ଦିଅ ଏବଂ ପ୍ରଭୁ ଆମମାନଙ୍କର ଆତ୍ମିକ କର୍ଣ୍ଣକୁ ତୁମେ ଖୋଲି ଦିଅ, ଯେପରି ପ୍ରଭୁ ଆମେ ସରଳ ବିଶ୍ୱାସରେ ତୁମର ବାକ୍ୟକୁ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସେହି ବାକ୍ୟ ଅନୁଯାୟୀ ଯେପରି ଜୀବନଯାପନ କରିବାକୁ ପାରିବୁ, ଏହି ଆଶୀର୍ବାଦ ତୁମେ ପ୍ରତ୍ୟେକଙ୍କୁ ଦାନ କର। ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ତୁମେ ହୁଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆଇବ ପୁସ୍ତକର 28 ଓ 29 ପର୍ବ 2 ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶର ମୁଖ୍ୟ ପ୍ରସଙ୍ଗ ହେଉଛି ସୃଷ୍ଟିର ଗୀତ ଓ ଆଇବଙ୍କର ଆତ୍ମକଥା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦିଏ ଯେ ଗତପାଠରେ ଆମେ ଦେଖିଥିଲୁ ଆଇବ ତାହାଙ୍କର ଅଷ୍ଟମ ପ୍ରତ୍ୟୁତ୍ତର ତାଙ୍କର ବନ୍ଧୁମାନଙ୍କୁ ଦେଇଥିଲେ ଓ ସେ ଦୁଷ୍ଟମାନଙ୍କର ପ୍ରତିଫଳ ବିଷୟ ନେଇ ପ୍ରକାଶ କରିଥିଲେ। ଆଜି ଆମେ ତାଙ୍କର ସେହି ପ୍ରତ୍ୟୁତ୍ତରରେ ଆଉ କେତେକ ନିଗୁଢ଼ ବିଷୟ ପ୍ରକାଶିତ ହୋଇଥିବାର ଲକ୍ଷ୍ୟ କରିବାକୁ ଯିବା। ପ୍ରଥମତଃ 28 ପର୍ବରେ ଆୟୁବ ସୃଷ୍ଟି ଉପରେ ଏକ ଗୀତ ରଚନା କରିଥିବାର ଆମେ ଲକ୍ଷ୍ୟ କରିବାକୁ ଯିବା। ଯଦିଓ ଏହା ଆମ୍ଭମାନଙ୍କୁ ଏକ ଗୀତ ପରି ଜଣାଯାଏ ନାହିଁ, ମାତ୍ର ଏହା ଏଭ୍ରି ଗୀତ ଓ ଏହା ଅତି ସୁନ୍ଦର ଗୀତ। ସେ ସୃଷ୍ଟିର କେତେକ ବିଷୟ ନେଇ ପ୍ରକାଶ କରନ୍ତି ଯାହାକି ଅତି ଚମତ୍କାର। ଦେଖନ୍ତୁ 28 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ନିଶ୍ଚୟ ରୂପାର ଆକାର ଅଛି ଓ ଲୋକମାନେ ଯେଉଁ ସୁବର୍ଣ୍ଣ ପରିଷ୍କାର କରନ୍ତି ତହିଁର ସ୍ଥାନ ଅଛି, ମୃତ୍ତିକାରୁ ଲୁହା କଢ଼ାଯାଏ ଓ ପ୍ରସ୍ତରରୁ ପିତ୍ତଳ ତରଳାଯାଏ, ମନୁଷ୍ୟ ଅନ୍ଧକାରର ସୀମା ନିର୍ଣ୍ଣୟ କରେ ଓ ପ୍ରାନ୍ତ ସୀମା ପର୍ଯ୍ୟନ୍ତ ନିବିଡ଼ ଅନ୍ଧକାର ଓ ମୃତ୍ୟୁଛାୟା ସ୍ଥିତ ପ୍ରସ୍ତର ସବୁ ଅନୁସନ୍ଧାନ କରେ। ଈଶ୍ୱର ଏହି ପୃଥିବୀ ପୃଷ୍ଠରେ ସୁନା, ରୂପା, ଲୁହା ଓ ବହୁମୂଲ୍ୟ ପ୍ରସ୍ତର ସବୁ ଖଞ୍ଜିଅଛନ୍ତି। ଏହି ସମସ୍ତ ବିଷୟ ଖୋଜି ବାହାର କରିବା ଅତି କଷ୍ଟକର। ମୁଁ ନିଜେ ମଧ୍ୟ ଭାବେ ନାହିଁ ଯେ ଆମେ ଏହି ଯେଉଁ ଧରାପୃଷ୍ଠରେ ବସବାସ କରୁଅଛୁ, ଏହି ପୁରାତନ ଧରାପୃଷ୍ଠରେ ଯେଉଁ ସମସ୍ତ ବିସ୍ତାର ବହୁମୂଲ୍ୟ ବସ୍ତୁମାନର ଖଣି ରହିଅଛି, ସେହିସବୁକୁ ଲୋକମାନେ ଖୋଜି ବାହାର କରିବା ନିମନ୍ତେ ସମର୍ଥ ହୋଇପାରିଛନ୍ତି। ମୁଁ ଭାବୁଛି ଏହି ପର୍ବ ହିଁ ତାହା ସ୍ପଷ୍ଟ ପ୍ରକାଶ କରେ। ଏହା ମଧ୍ୟ ପ୍ରକାଶ କରେ ଯେ ଏପରି ଅନେକ ବହୁମୂଲ୍ୟ ପ୍ରସ୍ତରମାନ ଅଛି ଯାହାକି ଏପର୍ଯ୍ୟନ୍ତ ମଧ୍ୟ ଖୋଜି ବାହାର କରାଯାଇପାରିନାହିଁ ବା ଆବିଷ୍କାର କରାଯାଇପାରିନାହିଁ, ଓ ଯାହାର ମୂଲ୍ୟ କି ହୀରାଠାରୁ ମଧ୍ୟ ଅଧିକ ହୋଇପାରେ। 28 ପର୍ବର 4 ଓ 5 ପଦରେ ଲେଖା ଅଛି, ସେ ମନୁଷ୍ୟମାନଙ୍କ ପ୍ରବାସ ସ୍ଥାନରୁ ଦୂରରେ ସୁଡ଼ଙ୍ଗ ଖୋଜେ, ସେମାନେ ନିକଟଗାମୀ ଚରଣ ଦ୍ୱାରା ବିସ୍ମୃତ ହୁଅନ୍ତି, ସେମାନେ ମନୁଷ୍ୟମାନଙ୍କଠାରୁ ଦୂରରେ ଝୁଲନ୍ତି, ସେମାନେ ଏଣେ ତେଣେ ଦୋହଲନ୍ତି, ମୃତ୍ତିକାରୁ ଖାଦ୍ୟ ଉତ୍ପନ୍ନ ହୁଏ ଓ ତହିଁର ଅଧଭାଗ ଅଗ୍ନି ଦ୍ୱାରା ଲଣ୍ଡଭଣ୍ଡ ହେଲାପରି ହୁଏ। ଏହି ପୃଥିବୀ କେବଳ ବହୁମୂଲ୍ୟ ପ୍ରସ୍ତର ସବୁକୁ ଉତ୍ପାଦନ କରେ ନାହିଁ, ମାତ୍ର ଏଥିସହିତ ଆହାର ମଧ୍ୟ ଉତ୍ପାଦନ କରାଏ ଯାହାକି ଆମମାନଙ୍କୁ ଆହାର ଯୋଗାଏ। ଏହାପରେ 28 ପର୍ବର 6 ରୁ 8 ପଦରେ ଲେଖା ଅଛି, ତହିଁର ପ୍ରସ୍ତର ନୀଳକାନ୍ତ ମଣିର ସ୍ଥାନ ଓ ତହିଁରେ ସୁବର୍ଣ୍ଣ ରେଣୁ ଥାଏ, କୌଣସି ଶିକାରୀ ପକ୍ଷୀ ସେହି ପଥ ଜାଣେ ନାହିଁ, କିମ୍ବା ବାଜପକ୍ଷୀର ଚକ୍ଷୁ ହିଁ ତାହା ଦେଖିନାହିଁ, ଦର୍ପି ପଶୁଗଣ ତହିଁରେ ଗତାୟତ କରିନାହାନ୍ତି, ଅବା ଭୟାନକ ସିଂହ ତହିଁ ନିକଟ ଦେଇ ଯାଇନାହିଁ। ପକ୍ଷୀମାନେ ପୃଥିବୀ ଉପରେ ଓ ଏହାର ପର୍ବତଗଣର ଉପରେ ଉଡ଼ନ୍ତି, କିନ୍ତୁ ଏହି ଧରାପୃଷ୍ଠରେ ଏପରି ଖଣିଜ ଦ୍ରବ୍ୟର ଖଣିଗୁଡ଼ିକ ରହିଅଛି ଯାହାକି ପକ୍ଷୀମାନେ ତହିଁ ଉପରେ ଉଡ଼ନ୍ତି ମାତ୍ର ତାହା ବିଷୟରେ କିଛି ଜାଣନ୍ତି ନାହିଁ, କିମ୍ବା ବାଜପକ୍ଷୀର ଚକ୍ଷୁ ମଧ୍ୟ ତାହା ଦେଖିନାହିଁ। ଏପରି ବହୁମୂଲ୍ୟ ପ୍ରସ୍ତରଗୁଡ଼ିକ ରହିଅଛି ଓ ଖଣିଜ ଦ୍ରବ୍ୟମାନ ରହିଅଛି ଯାହାକି ଏପର୍ଯ୍ୟନ୍ତ ମଧ୍ୟ କାହାକୁ ଜଣାନାହିଁ କି ସଂଗୃହୀତ ହୋଇପାରିନାହିଁ। 28:9-11 ଆୟୁବ କହନ୍ତି, ଈଶ୍ୱର ଭୂମିକମ୍ପ ଘଟାଇପାରନ୍ତି, ସେ ଭୂମିର ସ୍ଥିତି ବା ସ୍ଥାନର ବିବରଣୀରେ ପରିବର୍ତ୍ତନ ଘଟାଇପାରନ୍ତି, ସେ ଚାହିଁଲେ ମଧ୍ୟ ସେହି ସମସ୍ତ ଖଣିଜ ସମ୍ପଦ ପ୍ରଭୃତିକୁ ଦେଖାଇ ଦେଇପାରନ୍ତି। ଏହାପରେ 28:12-15 ମଧ୍ୟରେ ଲେଖା ଅଛି, ମାତ୍ର ଜ୍ଞାନ କେଉଁଠାରେ ପ୍ରାପ୍ତ ହୁଏ ଓ ବୁଦ୍ଧିର ସ୍ଥାନ କାହିଁ? ମନୁଷ୍ୟ ତହିଁର ମୂଲ୍ୟ ଜାଣେ ନାହିଁ, କିମ୍ବା ଜୀବିତମାନଙ୍କ ଦେଶରେ ତାହା ମିଳେ ନାହିଁ। ବାରିଧି କହେ, ତାହା ମୋଠାରେ ନାହିଁ, ପୁଣି ସମୁଦ୍ର କହେ, ତାହା ମୋଠାରେ ନାହିଁ। ସୁବର୍ଣ୍ଣ ଦ୍ୱାରା ତାହା ପ୍ରାପ୍ତ ହୋଇନପାରେ, କିମ୍ବା ତହିଁର ମୂଲ୍ୟାର୍ଥେ ରୂପା ତୌଲା ଯିବ ନାହିଁ। ଆୟୁବ ଏହି ପୃଥିବୀରେ ଥିବା ଖଣିଜ ଦ୍ରବ୍ୟ ଓ ବହୁମୂଲ୍ୟ ପ୍ରସ୍ତର ପ୍ରଭୃତି ବିଷୟ ନେଇ ଏପର୍ଯ୍ୟନ୍ତ କଥାବାର୍ତ୍ତା କରି ଆସୁଥିଲେ, ମାତ୍ର ସେଠାରେ ସେହିସବୁଠାରୁ ଆହୁରି ଅଧିକ ବହୁମୂଲ୍ୟ ବିଷୟ ନେଇ ପ୍ରକାଶ କରନ୍ତି। ସେହିସବୁ ହେଉଛି ଜ୍ଞାନ ଓ ବୁଦ୍ଧି। ଆୟୁବ ଜାଣନ୍ତି ଯେ ଈଶ୍ୱର ସେହି ସମସ୍ତ ଖଣିଜ ଦ୍ରବ୍ୟ ପୃଥିବୀ ପୃଷ୍ଠରେ ଖଞ୍ଜି ଅଛନ୍ତି, ମାତ୍ର ସେହି ବହୁମୂଲ୍ୟ ଜ୍ଞାନର ଉତ୍ପତ୍ତି କେଉଁଠାରେ? ଆୟୁବ ଏଠାରେ ତାହାଙ୍କର ବନ୍ଧୁମାନଙ୍କୁ କହନ୍ତି ଯେ ସେମାନେ ସେହି ଜ୍ଞାନକୁ ପାଇପାରିନାହାନ୍ତି। ଏହି ଅଂଶ ଉପରେ ଭିତ୍ତି କରି ମୁଁ କିଛି ମତାମତ ଦେବାକୁ ଚାହେଁ। ଏହି ଜ୍ଞାନ ଏପରି ଏକ ବିଷୟ ଯାହାକି ମନୁଷ୍ୟ ଏହି ଜଗତର କୌଣସି ବିଷୟ ମଧ୍ୟରୁ ପାଇପାରେ ନା। ମୁଁ ବିଶ୍ୱାସ କରେ ନାହିଁ ଯେ ପୃଥିବୀରେ ଥିବା ଏହି ସମସ୍ତ ବିଷୟ ପୃଥିବୀର ଉତ୍ପତ୍ତି ସମ୍ବନ୍ଧରେ ପ୍ରକୃତ ଜ୍ଞାନ ବା ବୁଦ୍ଧି ମନୁଷ୍ୟକୁ ଦେଇପାରିବ। ମନୁଷ୍ୟ ସେଠାରେ ଏହାକୁ ପାଇପାରିବ ନାହିଁ। ସେ ଶିକ୍ଷା କରିପାରିବ ନାହିଁ ଯେ ଏହି ପୃଥିବୀ କିପରି ସ୍ଥିତିବାନରେ ପରିଣତ ହେଲା ବା କିଏ ଏହାକୁ ସ୍ଥିତିବାନରେ ପରିଣତ କରାଇଲା। ଏହା ମନୁଷ୍ୟର ବୋଧର ଅଗମ୍ୟ। ଆମେ ଚନ୍ଦ୍ରପୃଷ୍ଠରୁ ପଥରଗୁଡ଼ିକ ଆଣିବା ନିମନ୍ତେ ଅଜସ୍ର ଅର୍ଥ ବ୍ୟୟ କରୁଅଛୁ, ସେହିସବୁ ଅତି ବ୍ୟୟବହୁଳ ପ୍ରସ୍ତରଗୁଡ଼ିକ। ମାତ୍ର ମନୁଷ୍ୟ ଯାହା ଜାଣିବାକୁ ଚାହେଁ ତାହା ସେମାନେ ପ୍ରକାଶ କରିପାରନ୍ତି ନାହିଁ। 28:16-18 ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁଅଛୁ ଯେ ଆୟୁବ ତାହାଙ୍କର ବନ୍ଧୁମାନଙ୍କଠାରୁ ଯେଉଁ ଜ୍ଞାନର ବିଷୟ ଅପେକ୍ଷା କରୁଥିଲେ ସେହି ଜ୍ଞାନ ମନୁଷ୍ୟ ବୋଧର ଅଗମ୍ୟ ଥିଲା, ମନୁଷ୍ୟ ବୁଦ୍ଧିର ପରିସୀମାର ବାହାରେ ଥିଲା। ଏପରିକି 19 ଲେଖା ଅଛି, କୁଶଦେଶୀୟ ପିତ୍ତମଣି ତହିଁର ସମାନ ହେବ ନାହିଁ, କିମ୍ବା ନିର୍ମଳ ସୁବର୍ଣ୍ଣରେ ତହିଁର ମୂଲ୍ୟ କରାଯିବ ନାହିଁ। ମାତ୍ର ଆୟୁବ ସେହି ଜ୍ଞାନ ଓ ବୁଦ୍ଧିର ଉତ୍ପତ୍ତି ନେଇ ପୁନର୍ବାର ଏହିପରି ପ୍ରଶ୍ନ କରନ୍ତି, ଯାହାକି 28:20-23 ମଧ୍ୟରେ ଲେଖା ଅଛି, ତେବେ ଜ୍ଞାନ କେଉଁଠାରୁ ଆସେ ଓ ବୁଦ୍ଧିର ସ୍ଥାନ କାହିଁ? ତାହା ତ ସମସ୍ତ ପ୍ରାଣୀଙ୍କ ଚକ୍ଷୁରୁ ଗୁପ୍ତ ଓ ଆକାଶର ପକ୍ଷୀମାନଙ୍କଠାରୁ ଆବୃତ କରାଯାଇଅଛି। ବିନାଶ ଓ ମୃତ୍ୟୁ କହନ୍ତି, ଆମ୍ଭେମାନେ ସ୍ୱକର୍ଣ୍ଣରେ ତହିଁର ଜନରବ ଶୁଣିଅଛୁ। ପରମେଶ୍ୱର ତହିଁର ପଥ ଜାଣନ୍ତି ଓ ସେ ତହିଁର ସ୍ଥାନ ଜ୍ଞାତ ଅଛନ୍ତି। ଆମମାନେ ଏହି ବିଷୟରେ ଶୁଣିଅଛୁ, ମାତ୍ର ଏପରିକି ମୃତ୍ୟୁ ଆମମାନଙ୍କୁ କିଛି କହିବାକୁ ଅଛି। ଏହା ଆମମାନଙ୍କୁ କହିବାକୁ ଅଛି ଯେ ଆରପାରିରେ ଆଉ କିଛି ବିଷୟ ରହିଅଛି, ଓ ଏହା ଆମମାନଙ୍କୁ କହିବାକୁ ଅଛି ଯେ ଏପରି କେତେକ ବିଷୟ ରହିଅଛି ଯାହାକି ଆମମାନେ ଜାଣିନାହୁଁ। ପ୍ରିୟ ବନ୍ଧୁ, ମନୁଷ୍ୟମାନେ ସେହି ମୃତ୍ୟୁର ଦ୍ୱାର ଦେଇ ଅତିକ୍ରମ କରିଯାଆନ୍ତି, ମାତ୍ର ସେମାନେ ଆମମାନଙ୍କୁ ସେହି ଆରପାରିର ବିଷୟ ନେଇ କିଛି କହିପାରନ୍ତି ନାହିଁ କି ଆମମାନଙ୍କ ସହିତ ଯୋଗାଯୋଗ କରିପାରନ୍ତି ନାହିଁ। ଆମେ ସେହି ସ୍ଥାନରୁ ଆଉ କୌଣସି କଥା ଶୁଣିବାକୁ ପାରୁନା। ଅନେକ ସମୟରେ ମୋର ସ୍ତ୍ରୀ କହନ୍ତି ଯେ ଯେଉଁମାନେ ମରିଯାଉଛନ୍ତି ସେମାନେ ତ ଆତ୍ମାରେ ଚାଲିଯାଉଛନ୍ତି, ମାତ୍ର ସେମାନେ ଆଉ ପୁନର୍ବାର ଆସିବେ ନାହିଁ କି? ସେ ପରପାରିର ବିଷୟ ଯଦି ଜଣାନ୍ତେ ତାହେଲେ ଆମେ କେତେ ଖୁସି ହୁଅନ୍ତୁ, କେତେ ଭଲ ଲାଗନ୍ତା। ସେ ପରପାରିର ବିଷୟ ଆମେ କିଛି ଜାଣିପାରୁନୁ। ଆଉ ପ୍ରକୃତରେ ମୁଁ ମଧ୍ୟ ତାହାଙ୍କୁ କିଛି ଉତ୍ତର ଦେଇପାରେ ନା, ଆଉ ସେହି ପରପାରିର ବିଷୟରେ ଆମେ କେହି କହିପାରିବୁ ନାହିଁ। ଆଉ ଯେଉଁମାନେ ମଧ୍ୟ ଏହି ଜଗତରୁ ବିଦାୟ ନେଇକି ଯାଉଛନ୍ତି ସେମାନେ ଏହି ଜଗତରୁ ବିଦାୟ ନେଲା ପରେ ସେମାନେ ମଧ୍ୟ ଆସିକି ଆମମାନଙ୍କୁ ପରପାରୀ ବିଷୟରେ କିଛି କହିପାରନ୍ତି ନାହିଁ। ଭାବିଲେ ଏହା ବଡ଼ ଆଶ୍ଚର୍ଯ୍ୟ ଲାଗେନି କି? ଦେଖନ୍ତୁ, କେତେ ପ୍ରକାର ବିଷୟ ରହିଛି ଯାହାକି ମନୁଷ୍ୟର ଜ୍ଞାନର ପରିସୀମାର ବାହାରେ। ଆମେ ଶିକ୍ଷା କରିବା ଉଚିତ ଯେପରି ବିଷୟ ସବୁ ରହିଅଛି ଯାହାକି ଆଜି ଆମମାନେ ଜାଣିନାହୁଁ। ବର୍ତ୍ତମାନ ଆଇବ ଆଉ କେତେକ କୌତୁହଳର ବିଷୟ ପ୍ରକାଶ କରିବାକୁ ଯାଉଅଛନ୍ତି। 28:26 ଲେଖା ଅଛି, ଯେତେବେଳେ ସେ ବୃଷ୍ଟିର ନିୟମ ନିରୂପଣ କଲେ ଓ ମେଘଗର୍ଜନର ବିଦ୍ୟୁତ୍ ପାଇଁ ପଥ ସ୍ଥିର କଲେ। ଅନେକ ବର୍ଷ ଧରି ସମାଲୋଚକମାନେ ମତଦାନ କରିଥିଲେ ଯେ ଏହା ଏକ ତ୍ରୁଟିପୂର୍ଣ୍ଣ ଉକ୍ତି, କାରଣ ପ୍ରତ୍ୟେକ ଜାଣନ୍ତି ଯେ ଘଡ଼ଘଡ଼ି ମାରିବା ପୂର୍ବରୁ ବିଜୁଳି ମାରେ। ମାତ୍ର ଏହାର ବାସ୍ତବ ତଥ୍ୟ ଆବିଷ୍କାର କରାଯିବା ପରେ ଜଣାଗଲା ଯେ ଆଲୋକର ତରଙ୍ଗ ଯେତେ ଶୀଘ୍ର ଗତି କରେ, ଶବ୍ଦର ତରଙ୍ଗ ସେତେ ଶୀଘ୍ର ଗତି କରିପାରେ ନାହିଁ। ସେମାନେ ଜାଣିବାକୁ ପାରିଲେ ଯେ ଘଡ଼ଘଡ଼ି ମାରିବା ପରେ ସେହି ଘଡ଼ଘଡ଼ିରୁ ବିଜୁଳି ମାରେ। ତେଣୁକରି ଏହା ଅତି ଆଶ୍ଚର୍ଯ୍ୟର ବିଷୟ ଯେ ଏହି ଆୟୁବ ପୁସ୍ତକର ଲେଖକ ତାହା ଜାଣିପାରିଥିଲେ ଯେ ମେଘ ଗର୍ଜନରୁ ବିଦ୍ୟୁତ୍ ନିର୍ଗତ ହୁଏ। 28:28 ଏହିପରି ଲେଖା ଅଛି, ପୁଣି ସେ ମନୁଷ୍ୟକୁ କହିଲେ, ଦେଖ, ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ଓ କୁକ୍ରିୟା ତ୍ୟାଗ ହିଁ ବୁଦ୍ଧି। ଆୟୁବଙ୍କର ବନ୍ଧୁମାନେ ଆୟୁବଙ୍କ ସମସ୍ୟାର କାରଣ ସମ୍ପର୍କରେ ଜାଣିବା ନିମନ୍ତେ ସମର୍ଥ ହୋଇନଥିଲେ। ଆମେ ଦେଖିବାକୁ ପାରିବା ଯେ ଆୟୁବଙ୍କର ସେହି ଗୁପ୍ତ ପାପ ପ୍ରକାଶିତ ହେବାକୁ ଯାଉଅଛି, ମାତ୍ର ତାହାଙ୍କର ବନ୍ଧୁମାନେ ଯେଉଁ ପାପକୁ ସନ୍ଦେହ କରୁଥିଲେ ଏହା ସେପରି କିଛି ଗୁରୁତର ପାପ ନଥିଲା। ଆମେ ଦେଖିବାକୁ ଯିବା ଯେ ଆୟୁବ ଅହମିକାରେ ପୂର୍ଣ୍ଣ ହୋଇଥିଲେ। ଏହା ଆମମାନଙ୍କୁ ଦେଖାଇଦିଏ ଯେ ଏପରିକି ଏକ ଉତ୍ତମ ବ୍ୟକ୍ତି ମନ ପରିବର୍ତ୍ତନ କରିବା ଆବଶ୍ୟକ। ଆମେ 29 ତାହା ଦେଖିବାକୁ ପାରିବା ଯେ ଆୟୁବ ପ୍ରାୟ 52 ଥର ମୁଁ ଓ ମୋତେ ଏହି ଶବ୍ଦ ଦୁଇଟି ବ୍ୟବହାର କରିଅଛନ୍ତି। ଆୟୁବ ନିଜର ଆତ୍ମ ଅହମିକାରେ ନିଜକୁ ଘୋଡ଼ାଇ ରଖିଥିଲେ, ତାହିଁ ଥିଲା ଏକ ବଡ଼ ସମସ୍ୟା। ଆମେ ଦେଖିବାକୁ ପାରିବା ଯେ ଏହି ଅହଂକାର ତାହାଙ୍କର ଜୀବନ ପ୍ରତି କିପରି କ୍ଷତି ପହଞ୍ଚାଇଲା। ଏହା ଯେକୌଣସି ଲୋକର ଜୀବନ ପ୍ରତି ଆଘାତ ପହଞ୍ଚାଇପାରେ ଯେ କି ଏହିପରି ଆତ୍ମ ଅହମିକାରେ ପରିପୂର୍ଣ୍ଣ। ଏହି 29 ଆମେ ଆୟୁବଙ୍କର ସ୍ୱୀକାରୋକ୍ତି ବିଷୟ ନେଇ କିଛି ଲକ୍ଷ୍ୟ କରିବାକୁ ପାରିବା ନାହିଁ। ଏହା ପ୍ରକୃତରେ ତାହାଙ୍କର ଅହମିକାକୁ ପ୍ରକାଶ କରେ। ମୁଁ ଥିଲା ତାହାଙ୍କର ସମସ୍ୟା। ଆଜି ମଧ୍ୟ ଆମମାନଙ୍କ ମଧ୍ୟରେ ଅନେକଙ୍କ ଜୀବନରେ ସେହି ସମସ୍ୟା ଦେଖାଯାଇଥାଏ। ମନୁଷ୍ୟ ନିଜର ମୁଁକୁ ସହଜରେ ଛାଡ଼ିପାରେ ନାହିଁ। ଏଠି ଆମେ ଦେଖୁଛୁ ଯେ ମନୁଷ୍ୟ ନିଜକୁ ଦୋଷୀ ବୋଲି ସ୍ୱୀକାର କରିବାକୁ ଚାହେଁ ନାହିଁ। ସେ ନିଜକୁ ଦୁର୍ବଳ ବୋଲି ବିଚାର କରେ ନାହିଁ କି ନିଜର ଭୁଲ ନିମନ୍ତେ ଅନୁତାପ କରିବାକୁ ଚାହେଁ ନାହିଁ। ତେବେ ଆୟୁବ ଯଦିଓ ପାପ କରିନଥିଲେ, ମାତ୍ର ତାହାଙ୍କ ଜୀବନରେ ଆତ୍ମଧାର୍ମିକତା ଦେଖାଯାଇଥିଲା ଓ ଏହା ଯଦିଓ ତାହାଙ୍କ ପକ୍ଷେ ଦୁର୍ବଳତାର ବିଷୟ ବୋଲି ଧରାଯାଏ, ମାତ୍ର ଏଥିନିମନ୍ତେ ତାହାଙ୍କର ବନ୍ଧୁମାନେ ହିଁ ଦାୟୀ ଥିଲେ, କାରଣ ସେମାନେ ଈଶ୍ୱରଙ୍କ ଅଭିମତକୁ ନ ଜାଣି ଓ ଆୟୁବଙ୍କୁ ଭଲଭାବେ ନ ଜାଣି ତାହାଙ୍କୁ ଦୋଷାରୋପ କରିଥିଲେ ଓ ତାହାଙ୍କର କିଛି ଗୁପ୍ତ ପାପ ହେତୁ ସେ ଏହିପରି ଦୁଃଖ ଭୋଗୁଅଛନ୍ତି ବୋଲି ମତାମତ ଦେଇଥିଲେ, ଯାହାଫଳରେ ଆୟୁବ ନିଜକୁ ଧାର୍ମିକ ବୋଲି ସାବ୍ୟସ୍ତ କରିବା ନିମନ୍ତେ ବାଧ୍ୟ ହୋଇଥିଲେ। କିନ୍ତୁ ଅପରପକ୍ଷରେ ଦେଖିବାକୁ ଗଲେ ଆୟୁବ ବାସ୍ତବରେ ଧାର୍ମିକ ଥିଲେ ଓ ସେ ଈଶ୍ୱରଙ୍କୁ ଭୟ କରୁଥିଲେ। ସେ ଈଶ୍ୱରଙ୍କ ଦୃଷ୍ଟିରେ ସିଦ୍ଧ ଓ ସରଳ ଥିଲେ। ସେ ପ୍ରକୃତରେ ଈଶ୍ୱରଙ୍କର ଜଣେ ଭକ୍ତ ତଥା ସାଧୁ ଥିଲେ, ଏପରିକି ସେ ନିଜର ପିଲାମାନଙ୍କ ନିମନ୍ତେ ଈଶ୍ୱରଙ୍କ ନିକଟରେ ହୋମବଳି ଉତ୍ସର୍ଗ କରିଥିଲେ। ସେ ନିଜର ପରିବାର ପ୍ରତି ମଧ୍ୟ ଦୃଷ୍ଟି ଦେଇଥିଲେ। ସେ ଜଣେ ଧାର୍ମିକ ପୁରୁଷ ଥିଲେ। ତେଣୁକରି ତାହାଙ୍କର ବନ୍ଧୁମାନଙ୍କର ତାହାଙ୍କ ପ୍ରତି ଏ ପ୍ରକାର ଦୋଷାରୋପ ଅତି ନିମ୍ନ ଧରଣର ବିଷୟ ଥିଲା। ତାହେଲେ ପ୍ରଶ୍ନ ଆସେ, କାହିଁକି ଏହି ବ୍ୟକ୍ତି କ୍ଲେଶ ଭୋଗ କଲେ? ପ୍ରକୃତରେ ସେହି କ୍ଲେଶ କେବଳ ପ୍ରାସଙ୍ଗିକ ଥିଲା। ଯଦିଓ ଆୟୁବ ତାହା କେବେ ହେଲେ ପ୍ରକାଶ କରିନାହାନ୍ତି, ଆୟୁବଙ୍କର କ୍ଲେଶ ଭୋଗ ଜୁନୁସ ପୁସ୍ତକରେ ପ୍ରକାଶ କରାଯାଇଥିବା ସେହି ବୃହତ୍ ମତ୍ସ୍ୟ ପରି ଗୁରୁତ୍ୱପୂର୍ଣ୍ଣ, ଯେଉଁଠାରେ କି ଜୁନୁସ ଓ ସଦାପ୍ରଭୁଙ୍କ ମଧ୍ୟରେ ରହିଥିଲା ପ୍ରକୃତ ସମସ୍ୟା। ଏଠାରେ ସେହିପରି ଆୟୁବ ଓ ସଦାପ୍ରଭୁଙ୍କ ମଧ୍ୟରେ ଥିଲା ପ୍ରକୃତ ସମସ୍ୟା। ଏପରିକି ଶୈତାନ ଯିଏକି ଶତ୍ରୁ ସେ ଗୌଣ ଥିଲା, ଆୟୁବ ଥିଲେ ପ୍ରକୃତ ସମସ୍ୟା। ସେ ନିଜକୁ ଭଲ ଭାବେ ଜାଣିନଥିଲେ ଓ ସେ ଈଶ୍ୱରଙ୍କୁ ଜାଣିନଥିଲେ। ସୋକ୍ରେଟିସ୍ କହନ୍ତି, ନିଜକୁ ଜାଣିବାକୁ ଚେଷ୍ଟା କର, ତାହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ। ଆୟୁବ ନିଜକୁ ଜାଣିନଥିଲେ, ତାହାଙ୍କର ଆତ୍ମଧାର୍ମିକତା ଓ ଆତ୍ମନିର୍ଭରଶୀଳତା ରହିଥିଲା। ଆମେ ଏହାକୁ ସ୍ପଷ୍ଟ ଭାବେ ଲକ୍ଷ୍ୟ କରିବାକୁ ଯିବା ଯେତେବେଳେ ଈଶ୍ୱର ତାହାଙ୍କ ସହିତ କଥାବାର୍ତ୍ତା କରିବେ। ବର୍ତ୍ତମାନ ଆୟୁବ ତାହାଙ୍କ ନିଜ ବିଷୟ ନେଇ ଆମମାନଙ୍କୁ କହିବାକୁ ଯାଉଅଛନ୍ତି। ସେ ତାହାଙ୍କର ଅତୀତକୁ ପର୍ଯ୍ୟାଲୋଚନା କରନ୍ତି। ଦେଖନ୍ତୁ 29 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, ଅନନ୍ତର ଆୟୁବ ପୁନର୍ବାର ଆପଣା ପ୍ରସଙ୍ଗ ଧରି କହିଲା, ଆହା, ମୁଁ ପୂର୍ବବର୍ତ୍ତୀ ମାସ ସବୁରେ ପରମେଶ୍ୱର ମୋତେ ଜଗି ରଖିଥିବା ଦିନ ସମୂହରେ ଯେପରି ଥିଲି ସେପରି ଯେବେ ଥାଆନ୍ତି। ଆୟୁବ ଏଠାରେ ତାହାଙ୍କର ଅତୀତର ସୁଖ ସମ୍ଭୋଗକୁ ସ୍ମରଣରେ ଆଣନ୍ତି ଓ ଈଶ୍ୱରଙ୍କ ଆଶୀର୍ବାଦ ସ୍ୱରୂପକୁ ସ୍ମରଣ କରନ୍ତି। 3 ପଦରେ ଲେଖା ଅଛି, ସେତେବେଳେ ତାହାଙ୍କ ପ୍ରଦୀପ ମୋ ମସ୍ତକ ଉପରେ ଆଲୁଅ ଦେଲା ଓ ମୁଁ ତାହାଙ୍କ ଦୀପ୍ତିରେ ଅନ୍ଧକାର ଦେଇ ଗମନ କଲି। ସେହି ସମସ୍ତ ପୁରାତନ ଦିନ ଆୟୁବଙ୍କ ନିମନ୍ତେ ଅତି ଉତ୍ତମ ଦିନ ଥିଲା। ଏହାପରେ 29 ପର୍ବର 4 ପଦରୁ 10 ପଦ ମଧ୍ୟରେ ଆମେ ଦେଖୁ ଯେ ସେ ଜଣେ ବ୍ୟକ୍ତି ଥିଲେ ଯିଏକି ଯୁବା ସମୟରୁ ଈଶ୍ୱରଙ୍କର ସେବା କରିବାକୁ ଲାଗିଲେ। ସେ ସମୃଦ୍ଧିଶାଳୀ ହେଲେ। ସେ ଯେକୌଣସି ବିଷୟକୁ ସ୍ପର୍ଶ କଲେ ତାହା ସୁନା ପାଲଟିଗଲା। ସେ କେବଳ ସମୃଦ୍ଧିଶାଳୀ ନଥିଲେ, ମାତ୍ର ପ୍ରଭାବଶାଳୀ ଥିଲେ। ପିଲାମାନେ ତାହାଙ୍କୁ ଦେଖି ଲୁଚୁଥିଲେ, ଯେହେତୁ ସେ ସେହିପରି ଜଣେ ମହାନ ବ୍ୟକ୍ତି ଥିଲେ। ବୃଦ୍ଧ ଲୋକମାନେ ତାହାଙ୍କୁ ଦେଖି ଠିଆ ହେଉଥିଲେ, ସମ୍ମାନ ଦେଖାଉଥିଲେ। ଅଧିପତିମାନେ ତାହାଙ୍କ ସମ୍ମୁଖରେ କଥାବାର୍ତ୍ତା କରିବାକୁ ସାହସ କରୁନଥିଲେ। କୁଳୀନମାନେ ମଧ୍ୟ ତାହାଙ୍କୁ ଦେଖି ନୀରବ ରହୁଥିଲେ। ସେମାନେ ଆୟୁବଙ୍କ ମୁଖରୁ କଥା ଶୁଣିବା ନିମନ୍ତେ ଅପେକ୍ଷା କରୁଥିଲେ। ଏହାପରେ 29 ପର୍ବର 11-17 ପଦ ମଧ୍ୟରେ ଆମେ ଦେଖୁ ଯେ ସେ ଜଣେ ଅନାଦାୟ ପୁରୁଷ ଥିଲେ, ତାଙ୍କର ସମକକ୍ଷ କେହି ନଥିଲେ। ସେ ବୃଦ୍ଧ ଲୋକମାନଙ୍କ ନିମନ୍ତେ ବାର୍ଦ୍ଧକ୍ୟ ଭତ୍ତାର ଆୟୋଜନ କଲେ ଓ ଦରିଦ୍ରମାନଙ୍କୁ ସାହାଯ୍ୟ କଲେ। ସେ ବିଧବାମାନଙ୍କର ଯତ୍ନ ନେଲେ। ସେ ଉତ୍ତମ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ଓ ଲୋକମାନେ ତାହାଙ୍କ ନିକଟରୁ କିଛି ଉପଦେଶ ବା ପରାମର୍ଶ ଗ୍ରହଣ କରିବା ନିମନ୍ତେ ଆସୁଥିଲେ। ସେ ଅନ୍ଧ ବିଦ୍ୟାଳୟ ବୋର୍ଡର ଚେୟାରମ୍ୟାନ୍ ଥିଲେ ଓ ଶାରୀରିକ ଅକ୍ଷମ ପିଲାମାନଙ୍କର ଯତ୍ନ ନେଉଥିଲେ। ବାସ୍ତବରେ ସେ ଜଣେ ଅତି ପ୍ରତିଭାବାନ ବ୍ୟକ୍ତି ଥିଲେ। ସେ ନିଜ ବିଷୟ ନେଇ ଯାହା କିଛି ଯୁକ୍ତିଯୁକ୍ତ ତଥା ଉପଯୁକ୍ତ ବିଷୟ ବୋଲି ବିବେଚନା କଲେ, ସେହିସବୁ ପ୍ରକାଶ କଲେ। ସେ ସାମାଜିକ ନୀତି ନିୟମ ଉପରେ ବିଶ୍ୱାସ କରୁଥିଲେ ଓ ସେହିସବୁକୁ ପ୍ରଣୟନ କରିବାରେ ବିଶେଷ ଯତ୍ନବାନ ଥିଲେ ଓ ଅନ୍ୟମାନଙ୍କୁ ପ୍ରଭାବିତ କରିପାରୁଥିଲେ। କିନ୍ତୁ 29 ପର୍ବର 18-20 ପଦ ମଧ୍ୟରେ ଆମେ ଆୟୁବଙ୍କ ଜୀବନରେ ଏକ ଆତ୍ମନିର୍ଭରଶୀଳତାର ବିଷୟକୁ ଲକ୍ଷ୍ୟ କରୁଅଛୁ। ସେ ନିଜର ସମସ୍ତ ଉତ୍ତମତା ଉପରେ ନିର୍ଭର କରି ନିଜ ଉପରେ ଆଉଜି ପଡ଼ିଲେ। ସେ ଭାବିନେଲେ ଯେ ସେ ହିଁ ସବୁକିଛି ଓ ସେ ହିଁ ସବୁକିଛି ଉତ୍ତମ ବିଷୟ ସାଧନ କରିବା ନିମନ୍ତେ ସମର୍ଥ ହୋଇପାରିଛନ୍ତି। ଏହାପରେ 29 ପର୍ବର 21-23 ପଦରେ ଆମେ ଲକ୍ଷ୍ୟ କରୁଅଛୁ ଯେ ସମସ୍ତ ଦଳର ଲୋକମାନେ ତାହାଙ୍କର ଉପଦେଶକୁ ଚାହିଁ ରହିଲେ ଓ ତାହାଙ୍କ ମୁଖରୁ ସେହି ସମସ୍ତ ଉପଦେଶ ଶୁଣିବା ନିମନ୍ତେ ଚାତକ ପକ୍ଷୀ ପରି ଚାହିଁ ରହିଲେ। ସେମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆୟୁବଙ୍କର ପରାମର୍ଶ ଲୋଡ଼ି କାର୍ଯ୍ୟ କରୁଥିଲେ। ଏପରିକି ସରକାର ମଧ୍ୟ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆୟୁବଙ୍କର ପରାମର୍ଶ ଲୋଡ଼ୁଥିଲେ। ବାସ୍ତବରେ ସେ ଜଣେ ଅତି ପ୍ରଭାବଶାଳୀ ବ୍ୟକ୍ତି ଥିଲେ ଓ ଆୟୁବଙ୍କର ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ। 29 ପର୍ବର 24-25 ପଦ ମଧ୍ୟରେ ଆମେ ଦେଖୁ ଆୟୁବ ଲୋକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲେ ଓ ଲୋକମାନେ ତାହାଙ୍କ ଉପରେ ଦୃଢ଼ ବିଶ୍ୱାସ ମଧ୍ୟ ସ୍ଥାପନ କରିଥିଲେ। ସେ ଅନେକ ସମ୍ଭ୍ରାନ୍ତ ବ୍ୟକ୍ତିମାନଙ୍କ ଉପରେ ପ୍ରଧାନ ହୋଇ ରହିଥିଲେ ଓ ପ୍ରଭାବ ବିସ୍ତାର କରିଥିଲେ। ସେ ଉତ୍ତମ ଜୀବନଯାପନ କରୁଥିଲେ। କହିବାକୁ ଗଲେ ସେ ଜଣେ ଉତ୍ତମ ତଥା ଆଦର୍ଶ ନାଗରିକ ଭାବରେ ଆପଣାକୁ ପ୍ରତିଷ୍ଠିତ କରାଇପାରିଥିଲେ। କିନ୍ତୁ ଏସବୁ ସତ୍ତ୍ୱେ ମଧ୍ୟ ଈଶ୍ୱର ଆୟୁବଙ୍କୁ ଆହୁରି ଅଧିକ କିଛି ଶିକ୍ଷା ଦେବାକୁ ଚାହିଁଥିଲେ, କାରଣ ତାହାଙ୍କ ଜୀବନରେ ନମ୍ରତାର ଅଭାବ ଥିଲା। ତାଙ୍କ ଜୀବନରେ ଆତ୍ମଧାର୍ମିକତାର ମନୋଭାବ ସ୍ଥାନ ପାଇଥିଲା, ଯାହାକି ଆମେ ଏହି 29 ପର୍ବରେ ଲକ୍ଷ୍ୟ କରିବାକୁ ପାରୁ। ଦେଖନ୍ତୁ 14 ପଦରେ ଏହିପରି ଲେଖା ଅଛି, ମୁଁ ଧର୍ମ ପରିଧାନ କଲି ଓ ତାହା ମୋତେ ପରିଧାନ କଲା। ମୋର ଯଥାର୍ଥିକତା ଆବରଣ ବସ୍ତ୍ର ଓ ମୁକୁଟ ସ୍ୱରୂପ ଥିଲା। ଦେଖନ୍ତୁ, ସେଠାରେ ନିଜକୁ ନିଜେ ଧାର୍ମିକ ଓ ସିଦ୍ଧ ବୋଲି ବିଚାର କରନ୍ତି, କିନ୍ତୁ ତାହାଙ୍କ ଜୀବନରେ ସ୍ୱୀକାରୋକ୍ତି ବା ବିଫଳତାକୁ ମାନିନେବାର ମନୋଭାବ ଆମେ ଲକ୍ଷ୍ୟ କରିବାକୁ ପାରୁନା। ଆମେ ଆୟୁବଙ୍କଠାରେ ସେପରି ଅନୁତାପ କିମ୍ବା ଭଗ୍ନଚୂର୍ଣ୍ଣ ଅନ୍ତଃକରଣକୁ ଲକ୍ଷ୍ୟ କରିବାକୁ ପାରୁନା। ପ୍ରିୟ ବନ୍ଧୁ, ଈଶ୍ୱର ଆୟୁବଙ୍କ ବିଷୟରେ ସବୁକିଛି ଜାଣିଥିଲେ ଓ ସେ ଆୟୁବଙ୍କ ସପକ୍ଷରେ ଅତି ସୁନ୍ଦର ମତାମତ ଦିଅନ୍ତି, ମାତ୍ର ସେ କ'ଣ ଆୟୁବଙ୍କ ମୁଖରୁ ତାହା ଶୁଣିବାକୁ ଚାହୁଁଥିଲେ ନୁହେଁ, ମାତ୍ର ସେ ଆୟୁବଙ୍କ ମୁଖରୁ ନମ୍ରତାର ଓ ଅନୁତାପର କେତୋଟି ଶବ୍ଦ ଶୁଣିବାକୁ ଚାହୁଁଥିଲେ। ହୋଇପାରେ ସେ ଆୟୁବଙ୍କ ମୁଖରୁ ଏହି ସ୍ୱୀକାରୋକ୍ତି ଶୁଣିବାକୁ ଚାହୁଁଥିଲେ, ହେ ପ୍ରଭୁ, ମୁଁ ପାପି, ମୋତେ ଦୟା କର। ପ୍ରିୟ ବନ୍ଧୁ, ଆଜି ଆପଣ ଈଶ୍ୱରଙ୍କର ନିକଟବର୍ତ୍ତୀ ହେବା ସମୟରେ କେଉଁପରି ମନୋଭାବ ନେଇ ତାହାଙ୍କର ନିକଟବର୍ତ୍ତୀ ହୁଅନ୍ତି? ଆଜି ଆପଣ ପ୍ରଭୁଙ୍କ ନିମନ୍ତେ କ୍ଲେଶ ତଥା ପରୀକ୍ଷା ମଧ୍ୟ ଦେଇ ଗତି କରିବା ସମୟରେ ତାହାଙ୍କୁ କି ପ୍ରତ୍ୟୁତ୍ତର ଦିଅନ୍ତି? ଲୋକମାନେ ଆପଣଙ୍କୁ ମିଥ୍ୟାରେ ଦୋଷାରୋପ କରିବା ସମୟରେ ଆପଣ ଆପଣଙ୍କ ବିଷୟ ନେଇ କି ପ୍ରକାର ମତାମତ ଦିଅନ୍ତି? ମାତ୍ର ଆମେ ଜାଣି ରଖିବା ଉଚିତ ଯେ କୌଣସି ପ୍ରାଣୀ ଆପଣାର କ୍ରିୟାକର୍ମ ନେଇ ଈଶ୍ୱରଙ୍କ ନିକଟରେ ଧାର୍ମିକ ଗଣିତ ହୋଇପାରିବ ନାହିଁ, କାରଣ ମନୁଷ୍ୟ ଦୁର୍ବଳ ଓ ସ୍ୱଭାବତଃ ପାପୀ। ତେଣୁକରି ତାହା ନିମନ୍ତେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକ, ଆଉ ସେହି ଉଦ୍ଧାରକର୍ତ୍ତା ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ। ଯେତେବେଳେ ଜଣେ ଅନୁତାପ କରେ ଓ ନମ୍ରତାର ସହିତ ଭଗ୍ନଚୂର୍ଣ୍ଣ ଅନ୍ତକଣ ନେଇ ତାହାଙ୍କର ନିକଟବର୍ତ୍ତୀ ହୁଏ, ସେତେବେଳେ ସେ ତାହାକୁ ଗ୍ରହଣ କରି ପିତାଙ୍କ ନିକଟରେ ଧାର୍ମିକ କରି ଉପସ୍ଥାପିତ କରନ୍ତି ଓ ପିତା ତାହାକୁ ଖ୍ରୀଷ୍ଟଙ୍କ ଧାର୍ମିକତା ହେତୁ ଧାର୍ମିକ କରି ଗଣନା କରନ୍ତି। ତେଣୁ ଆସୁ ସେହି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ଧାର୍ମିକତା ଦ୍ୱାରା ଧାର୍ମିକ ବୋଲି ଗଣିତ ହେବା ନିମନ୍ତେ ଚେଷ୍ଟା କରୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু odia.ttb@radio882.com। তেবে আজি ভাই এইখানে রাখুছু, নমস্কার।
ପଦ୍ୟପତି ରଖିଲେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ପଦ୍ୟପତି ରଖିଲେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ଆଗେ ବି ରଖିବେ ସ୍ତୁତି କର ତାଙ୍କ କରୁଣା ଚିରସ୍ଥାୟୀ, ତାଙ୍କ କରୁଣା ଚିରସ୍ଥାୟୀ, ଜିହୋବାଙ୍କ ସ୍ତୁତି କର করুণা চিরস্থায়ী, প্রভুমানব প্রভুঙ্ক স্তুতি কর তাঙ্ক করুণা চিরস্থায়ী।